ରାଜା ପଞ୍ଚୁ ପାଣ୍ଡବଙ୍କୁ ଯୋଉ ଘରେ ଦେଲା ଭରି ଲୁଚାଇଲ କାୟା ଦେଖାଇଲ ମାୟା ଲୁଚାଇଲ କାୟା ଦେଖାଇଲ ମାୟା ଗୁପତରେ କଲ ପାରି କଲ ପାରି ଗୁପତରେ କଲ ପାରି ସତ୍ୟ ଧର୍ମ ମାର୍ଗେ କରୁଣା ସମ୍ଭର୍ବେ ବିପଦକୁ କର କ୍ଷୟ ଫିଟା କଳଙ୍କ ଭୁଞ୍ଜାଅ ସାତୁକ୍ୟ ଫିଟା କଳଙ୍କ ଭୁଞ୍ଜାଅ ସାତୁକ୍ୟ ଜଗତରେ ଠାବ ଦିଅ ଠାବ ଦିଅ ଜଗତରେ ଠାବ ଦିଅ ଜଗତରେ ଠାବ ଦିଅ ଠାବ ଦିଅ ଜଗତରେ ଠାବ ଦିଅ ଚିରକାଳ ଥିବ ମନେ ଯାହା ଅଛି ଭାବି ଜଗତ ସଂସାରେ କେହି ନ ଜାଣିବେ ମୁଁ ହିଁ ଏକା ଜାଣୁଥିବି ପାଞ୍ଚାଳ ଦେଶରେ ଗୁପ୍ତ ଭାବରେ ଲାଖ ବିନ୍ଧା ଅର୍ଜୁନ ପଞ୍ଚୁ ପାଣ୍ଡବଙ୍କୁ ଦ୍ରୌପଦୀଙ୍କୁ ଦେଇ ପଞ୍ଚୁ ପାଣ୍ଡବଙ୍କୁ ଦ୍ରୌପଦୀଙ୍କୁ ଦେଇ କଲଯୁଦ୍ଧ ଆଭରଣ ଆଭରଣ କଲଯୁଦ୍ଧ ଆଭରଣ କଲଯୁଦ୍ଧ ଆଭରଣ ଆଭରଣ କଲଯୁଦ୍ଧ ସ୍ୱାମୀ ସର୍ବନ୍ତର୍ଯ୍ୟାମୀ ଅଧିକ କହିବି କେତେ ପ୍ରଭୁ ଶ୍ରୀ ଛାମୁରେ ମନର ଭିତରେ ମାଗୁଣୀ ମୋହର ଏତେ ସେବା ଭକ୍ତି ନିଅ ହସ୍ତ ତୋଳି ଦିଅ କର୍ମ ସିଦ୍ଧି ବିଧାନ କ ଦୟାରେ ବର୍ଧୂତ କରିଅବଧୂତ ଦୟାରେ ବର୍ଧୂତ କରିଅବଧୂତ ସନମାନ କରି ରଖ କରି ରଖ ସନମାନ କରି ରଖ ସନମାନ କରି ରଖ କରି ରଖ ସନମାନ କରି ରଖ ଯୁଗରେ ରାମ ଅବତାରେ ଅଭିଷେକ ହେବା ବେଳେ ମିଳି ସର୍ବରୁଷି ଚାହିଁରୁ ପରାସି ପଞ୍ଚୁମନେ ବିଚାରିଲେ ତାଙ୍କ କଳ୍ପନା ମନେ ଘେନି ଆପଣ ଆହ रहे अण रूप शून्य ब्रजनारी करी गुप तेल भील ब्रजनारी करी गुप तेल भील मन बांछा कल पूर्ण कल पूर्ण मन बांछा कल पूर्ण मन बांछा कल पूर्ण कल पूर्ण मन बांछा कल पूर्ण অন্তর্গতরে ভাবনা করুছি নিরন্তরে চাহি দেলে হরি জীবি মুনিস্তরি করুণা জল সাগরে কংস আজ্ঞা ঘেনি প্রভু বেনু পাণি পদ্ম পুষ্প জানতে তোলি ফুল সজ্জা পরে শয়ন স্থানরে ফুল সজ্জা পরে শয়ন স্থানরে পয়রে দংশিলা কালী দংশিলা কালী পয়রে দংশিলা কালী পয়রে দংশিলা কালী দংশিলা কালী পয়রে দংশিলা কালী মনে বহু রোষ শরণ বলন্তে কারণ পাইলা ক্ষমা কল তার দোষ তেড়ে অপরাধে তাকু ক্ষমা কল জ্যোতির্ময় ব্রহ্মবেতা একান্ত পয়রে পশুছি শরণ একান্ত পয়রে পশুছি শরণ বুঝি মো বিনতি কথা বিনতি কথা বুঝি মো বিনতি কথা বুঝি মো বিনতি কথা বিনতি কথা বুঝি মো বিনতি কথা বিনোদে অঙ্গে ঘাত কলা যারা পেশি বিষ্ণু দূত নেল স্বর্গ পথ খণ্ডিয় পরাধ ভারা মঞ্চে দেহ ধরি যোগলয়ে করি আহে নীলগিরি বাসি নাম বিকি কিনি সাহস্রব খাণি নাম বিকি কিনি সাহস্রব খাণি জন্ম জন্মান্তরে দোষী হেলি দোষী জন্ম জন্মান্তরে দোষী জন্ম জন্মান্তরে দোষী হেলি দোষী জন্ম জন্মান্তরে দোষী ନିରନ୍ତରେ ପଡ଼ି ଦୁଃଖ ଘରେ ଶୂନ୍ୟ ବାନା ଛାୟା ତଳେ କରିବାକୁ ଆଶା କରିଛି ଭରସା ଆଶୀର୍ବାଦ ନା ବଜଳେ ଲେଖି ଚିତ୍ରପଟ କରି ନଟକୁଟ ଦେଶନ କରଙ୍ଗ ଠାଉ କାରୁଣ୍ୟ ଜଳରୁ କାରଣ ହେବାକୁ କାରୁଣ୍ୟ ଜଳରୁ କାରଣ ହେବାକୁ ବୁଦ୍ଧି ଦିଶୁ ନାହିଁ ଆଉ ନାହିଁ ଆଉ ବୁଦ୍ଧି ଦିଶୁ ନାହିଁ ଆଉ ବୁଦ୍ଧି ଦିଶୁ ନାହିଁ ଆଉ ନାହିଁ ଆଉ ବୁଦ୍ଧି ଦିଶୁ ନାହିଁ ଆଉ ସିଞ୍ଚାଣି ମୂଳକୁ ପାଣି ବହୁ ଅଛି ମହାଗାଢ଼େ ଚକ୍ର ପ୍ରାୟ ପାଣି ପକାଇ ଖୋଳନି ଧରି ଝିଙ୍କୁ ଅଛି ଦୃଢ଼େ ପ୍ରଭୁ ଭକ୍ତ ଯେତେ ହଜୁଛନ୍ତି ନିତେ ବ୍ରହ୍ମ ନାମେ ଚିତ୍ତ ଦେଇ ମେଳଛ ପତିତ ପାମର ଏ ଜୀବ ମେଳଛ ପତିତ ପାମର ଏ ଜୀବ ଉଦ୍ଧାର ହେବାର ପାଇଁ ହେବା ପାଇଁ ଉଦ୍ଧାର ହେବାର ପାଇଁ ଉଦ୍ଧାର ହେବାର ପାଇଁ ହେବା ପାଇଁ ଉଦ୍ଧାର ହେବାର ଜ୍ଞାନ ଛନ୍ନ ଛନ୍ନ ମନ ଖେଳର ସେ ଚିତ୍ତ ସରି ସଂସାର ସାଗରୁ ପାରି ହେବି ବୋଲି ସାଧୁ ଜନ ପାଦ ଧରି ଗୁରୁଦେବ ବିନୁ ମୋକ୍ଷ ନୁହେଁ ତନୁ ଅନ୍ୟରେ ଭରସା ନାହିଁ ପ୍ରଭୁପାଦ ଧ୍ୟାଇ ଭଣେ ଭୀମ ଭୋଇ ପ୍ରଭୁପାଦ ଧ୍ୟାଇ ଭଣେ ଭୀମ ଭୋଇ ହେତୁ ଘରେ ମନ ଥୋଇ ମନ ଥୋଇ ହେତୁ ଘରେ ମନ ଥୋଇ ହେତୁ ଘରେ ମନ ଥୋଇ ମନ ଥୋଇ ହେତୁ